ଓମ୍ ଶାନ୍ତି। ଆଜିର ସାକାର ମହାବାକ୍ୟ 1-9-2026। ବାବା କହିଛନ୍ତି, ମିଠି ବଚ୍ଚେ ଚାରିଟି ବିଗିନ୍ସ ଆଟ୍ ହୋମ୍, ଅର୍ଥାତ୍ ଦାନ ପୁଣ୍ୟ ପ୍ରଥମେ ନିଜ ଘରୁ ହିଁ ଆରମ୍ଭ ହୁଏ। ନିଜର ପରିବାର ଲୋକମାନଙ୍କୁ ଜ୍ଞାନ ଶୁଣାଅ, ନିଜର ସମସାଥୀମାନଙ୍କର କଲ୍ୟାଣ କର। ପ୍ରଶ୍ନ ହେଉଛି, କେଉଁ ଶ୍ରୀମତ୍ର ପାଳନ କରୁଥିବା ପିଲାମାନେ ନିଜର ଅବସ୍ଥାକୁ ଏକରସ ବା ସ୍ଥିର ରଖିପାରିବେ? ଉତ୍ତର ହେଉଛି, ଅବସ୍ଥାକୁ ଏକରସ ରଖିବା ପାଇଁ ବାବାଙ୍କର ଶ୍ରୀମତ ହେଉଛି, ପିଲାମାନେ ପ୍ରତିଦିନ ସକାଳୁ ସକାଳୁ ଅମୃତ ବେଳାରୁ ଉଠି ବହୁତ ସ୍ନେହର ସହିତ ବାବାଙ୍କୁ ମନେ ପକାଅ, ନିଜକୁ ଆତ୍ମା ମନେ କର ଏବଂ ବାବା ଯାହା ଶୁଣାଉଛନ୍ତି ତାକୁ ଶୁଣ। ଯଦି ବାବାଙ୍କୁ ମନେ ନ ପକାଇବ ତେବେ ମନରେ ଫାଲତୁ ବିଚାର ଚାଲିବ, ବ୍ୟର୍ଥ ସଂକଳ୍ପ ଆସିବ। ସେଥିପାଇଁ ବାବା ଶ୍ରୀମତ ଦେଉଛନ୍ତି, ପିଲାମାନେ ପ୍ରତିଦିନ ସକାଳୁ ସକାଳୁ ଉଠି ନିଜେ ନିଜ ସହିତ ପ୍ରତିଜ୍ଞା କର ଯେ ଚାଲିବା, ବୁଲିବା, ଖାଇବା, ଭୋଜନ ପ୍ରସ୍ତୁତ କରିବା ସମୟରେ କେବଳ ଏକମାତ୍ର ବାବାଙ୍କୁ ହିଁ ମନେ ପକାଇବି। ଓମ୍ ଶାନ୍ତି। ମିଠା ମିଠା ପିଲାମାନେ ଜାଣିଛନ୍ତି ଯେ ଆତ୍ମିକ ପିତା ହେଉଛନ୍ତି ସବୁ ଆତ୍ମାଙ୍କର ପିତା, ଯିଏକି ସର୍ବୋଚ୍ଚ ଅଟନ୍ତି, ତାଙ୍କୁ ହିଁ ଶିବାୟ ନମଃ କୁହାଯାଏ। ତାଙ୍କୁ ଫାଦର ଅର୍ଥାତ୍ ପିତା ମଧ୍ୟ କୁହାଯାଏ। ସେହି ପିତା ସ୍ୱର୍ଗର ରଚୟିତା ଅଟନ୍ତି, ଯାହାଙ୍କୁ ପତିତ ପାବନ ଜ୍ଞାନର ସାଗର କୁହାଯାଏ। ଏବେ ତୁମେ ଜାଣୁଛ ଆମେ ତାଙ୍କ ସାଥିରେ ବସିଛୁ, ଏହି କଥା ତୁମ ସନ୍ତାନମାନଙ୍କୁ ବୁଝାଇବାକୁ ହେବ। ଯେପରି କୌଣସି ଏକ ଗୀତା ପାଠଶାଳାରେ ଶ୍ରୀକୃଷ୍ଣଙ୍କର ଗୋଟିଏ 6 ଫୁଟ ଲମ୍ବାର ଚିତ୍ର ଥିଲା, ତେବେ ଶ୍ରୀକୃଷ୍ଣଙ୍କୁ ବାସ୍ତବରେ ଛୋଟ ପିଲା ରୂପରେ ହିଁ ଦେଖାଇଥାନ୍ତି, ପୁଣି କହିଥାନ୍ତି ସିଏ ଗୀତାର ଭଗବାନ ଥିଲେ, ତେବେ ସିଏ ଗୀତା କେବେ ଶୁଣାଇଲେ? ବାଲ୍ୟାବସ୍ଥାରେ ନା ଯେତେବେଳେ 6 ଫୁଟ ଉଚ୍ଚର ହୋଇଗଲେ ସେତେବେଳେ ଶୁଣାଇଲେ? ରାଧା ଏବଂ କୃଷ୍ଣଙ୍କର ଯୋଡ଼ି ଥିଲା। ରାଧା କୃଷ୍ଣଙ୍କର କ'ଣ ଥିଲେ? ରାଧାଙ୍କୁ ଭଗବତୀ ଏବଂ କୃଷ୍ଣଙ୍କୁ ଭଗବାନ କହୁଛନ୍ତି, ଏହି ଦୁଇ ଜଣଙ୍କର ସମ୍ବନ୍ଧ କ'ଣ ଏକଥା କାହାକୁ ଜଣା ନାହିଁ। ଶ୍ରୀକୃଷ୍ଣ ଗୀତାର ଉପଦେଶ ଦେଇଥିଲେ, କିନ୍ତୁ କେବେ? ଯେତେବେଳେ ତୁମେ ଏହିଭଳି ପ୍ରଶ୍ନ ସବୁ ପଚାରିବ ତେବେ ମନୁଷ୍ୟ ବୁଝିଯିବେ ଯେ ଏକଥା ବ୍ରହ୍ମକୁମାର କୁମାରୀମାନଙ୍କ ବ୍ୟତୀତ ଆଉ କେହି ପଚାରି ପାରିବେ ନାହିଁ। କେହି ବଡ଼ ବଡ଼ ରାଜା ଆଦି ହୋଇଥିଲେ ମଧ୍ୟ ସେମାନେ ସନ୍ନ୍ୟାସୀମାନଙ୍କୁ ଦେଖିଲେ ତାଙ୍କ ପାଦ ତଳେ ନିଶ୍ଚିତ ପଡ଼ିଯିବେ। ଏ ବିଷୟରେ କାହାର ମଧ୍ୟ ପଚାରିବାର ସାହସ ନଥାଏ, ତୁମେ ତ ସାହସ କରୁଛ। କହିବେ ବ୍ରହ୍ମାକୁମାରୀମାନଙ୍କ ଭିତରେ ଏତେ ଜ୍ଞାନ ଅଛି ଯାହାକି ରଚୟିତା ଏବଂ ରଚନାର ଜ୍ଞାନ ଏହିଭଳି ଭାବରେ ଦେଇପାରୁଛନ୍ତି, ରାଧାକୃଷ୍ଣଙ୍କର ଜୀବନ କାହାଣୀ ମଧ୍ୟ ଶୁଣାଉଛନ୍ତି। ତୁମେ ସମସ୍ତଙ୍କୁ ପଚାରିପାରିବ ଯେ ଶିବ ଜୟନ୍ତୀ ପାଳନ କରୁଛ, ପୂଜା ମଧ୍ୟ କରୁଛ, ତେବେ ସିଏ ନିଶ୍ଚିତ କେବେ ଆସିଥିବେ? ତେଣୁ ଶିବ ଜୟନ୍ତୀ ଅଥବା ଶିବରାତ୍ରି ପାଳନ ହେଉଛି, ସିଏ କେବେ ଆସିଥିଲେ? ଶିବ ବାବା ତ ନିରାକାର ଅଟନ୍ତି, ତାଙ୍କର ନିଜର ଶରୀର ନାହିଁ। ଯଦି ଶିବ ଜୟନ୍ତୀ ପାଳନ କରୁଛନ୍ତି ତେବେ ନିଶ୍ଚିତରେ ଶରୀରରେ ଆସିଥିବେ। ନିରାକାରଙ୍କର ଜୟନ୍ତୀ ବା ଜନ୍ମଦିନ କିପରି ହୋଇପାରିବ? ଆତ୍ମା ତ ଅମର ଅଟେ, ଜୟନ୍ତୀ ସେତେବେଳେ ପାଳନ ହୁଏ ଯେତେବେଳେ ମରିଯିବେ ଏବଂ ଜନ୍ମ ହେବେ, ଆତ୍ମାର ଜୟନ୍ତୀ ହୋଇନଥାଏ। ଆତ୍ମା ତ ଅବିନାଶୀ ଅଟେ, ଏପରି କୁହାଯିବ ନାହିଁ ଯେ ଆତ୍ମାର ଜୟନ୍ତୀ। ଶିବ ତ ହେଉଛନ୍ତି ନିରାକାର, ତାଙ୍କର ଲିଙ୍ଗ ଉପରେ ଚିତ୍ର ବା ମୂର୍ତ୍ତି ରଖାଯାଇଛି। ତୁମ ସନ୍ତାନମାନଙ୍କର ଏହି ବିଚାର ଅଥବା ଚିନ୍ତନ ରହିବା ଦରକାର। ଏଠାରୁ ନିଜର ଘର ବା କର୍ମଧନ୍ଦାରେ ଯିବା କାରଣରୁ ଏହିସବୁ ବୁଦ୍ଧିରୁ ବାହାରି ଯାଉଛି, ଚିନ୍ତନ ଚାଲୁନାହିଁ। ଗୁରୁମାନଙ୍କର ଆକର୍ଷଣ ରୂପକ ଜଞ୍ଜିରରେ ମଧ୍ୟ ବହୁତ ମନୁଷ୍ୟ ଫସି ରହିଛନ୍ତି, ସେ କଥା ନ କହିଲେ ଭଲ। ଅବଳାମାନେ ବହୁତ ସରଳ ଅଟନ୍ତି ନା? ତୁମେ ସେମାନଙ୍କୁ ପଚାରିପାରିବ ଯେ ଶିବ ଜୟନ୍ତୀ ତ ପାଳନ ହେଉଛି, କିନ୍ତୁ ସିଏ କିଏ? ସିଏ କେବେ ଆସିଥିଲେ ଏବଂ କ'ଣ କରିଥିଲେ? ଜୟନ୍ତୀ ମାନେ ହିଁ ଜନ୍ମ। ନିରାକାର ଶିବଙ୍କର ଜନ୍ମଦିନ ପାଳନ କଲ, ସିଏ ତ ନିରାକାର ଅଟନ୍ତି, ତେବେ ତାଙ୍କର ପୁଣି ଜନ୍ମଦିନ କିପରି ପାଳନ ହେଉଛି? ସିଏ କାହା ଶରୀରରେ ଆସିଲେ? ଆତ୍ମା ଯେତେବେଳେ ଶରୀରକୁ ଆସିଥାଏ ସେତେବେଳେ କୁହାଯାଏ ଜନ୍ମ ହୋଇଗଲା। ଆତ୍ମା ତ ଆତ୍ମା ହିଁ ଅଟେ, ଯେତେବେଳେ ଶରୀରରେ ପ୍ରବେଶ କରିଥାଏ ସେତେବେଳେ କୁହାଯାଏ ଆତ୍ମା ଅଭିନୟ କରିବା ପାଇଁ ଶରୀର ଧାରଣ କଲା। ସିଏ ତ ନିରାକାର ଅଟନ୍ତି, ସିଏ କିପରି ଜନ୍ମ ହେଲେ, କାହା ଶରୀରରେ ଆସିଲେ? ତାଙ୍କୁ ତ ପରମାତ୍ମା କୁହାଯାଏ, ଏହି କଥା କାହାକୁ ମଧ୍ୟ ଜଣା ନାହିଁ। ଯଦିଓ ବହୁତ ଶାସ୍ତ୍ର ଆଦି ପଢ଼ିଛନ୍ତି କିନ୍ତୁ କିଛି ହେଲେ ବି ଜଣା ନାହିଁ। ଏବେ ତୁମେ ଜ୍ଞାନରେ ଭରପୁର ଅଟ, ଏବେ ତୁମକୁ ଜ୍ଞାନ ହିଁ ଶୁଣାଇବାକୁ ହେବ। କେହି କେହି 2-3 ବର୍ଷ ଆସିଲା ପରେ ପୁଣି ଅଜ୍ଞାନର ପ୍ରବେଶତା ହୋଇଯାଇଥାଏ, ବାବା ପୁଣି ଅଜ୍ଞାନକୁ ବାହାର କରି ଜ୍ଞାନର ଧାରଣା କରାଇଥାନ୍ତି। ଏବେ ତୁମ ସନ୍ତାନମାନଙ୍କୁ ଜ୍ଞାନ ଦିଆଯାଉଛି। ଯଦି ପରିବାରର ପୁରୁଷ ଜ୍ଞାନରେ ଥିବ, ସ୍ତ୍ରୀ ଅଜ୍ଞାନରେ ଥିବ, ତେବେ ସେ ଯେପରି ହଂସ ଏବଂ ବଗୁଲା ହୋଇଯିବେ। ସେଥିପାଇଁ ପ୍ରଥମେ ତ ସ୍ତ୍ରୀକୁ ଜ୍ଞାନ ଦେବା ଦରକାର। ସ୍ତ୍ରୀ ପତିକୁ ଗୁରୁ ଈଶ୍ୱର ବୋଲି ମାନିଥାଏ, ତେଣୁ ସ୍ତ୍ରୀକୁ ଗୁରୁଙ୍କର ଆଜ୍ଞା ମାନିବା ଉଚିତ ନା? ଏସବୁ ଏଠିକାର କଥା। ସେଠାରେ ଅର୍ଥାତ୍ ନୂଆ ଦୁନିଆରେ ତ ଆଜ୍ଞା ମାନିବା ନ ମାନିବାର ପ୍ରଶ୍ନ ହିଁ ଉଠେ ନାହିଁ। ସମସ୍ତେ ସ୍ନେହର ସହିତ ଚଳନ୍ତି। ସେଠାରେ ଅର୍ଥାତ୍ ସତ୍ୟ ଯୁଗରେ ଏଭଳି କୌଣସି କଥା ହୁଏ ହିଁ ନାହିଁ। ତେଣୁ ଚ୍ୟାରିଟି ବିଗିନ୍ସ ଆଟ୍ ହୋମ୍। ପରିବାରର ଯଦି ସ୍ତ୍ରୀ ଜ୍ଞାନରେ ଆସୁଛି କିନ୍ତୁ ପତି ଜ୍ଞାନରେ ଆସୁନାହିଁ, ତେବେ ସିଏ କ'ଣ କରିପାରିବ? ଭୁଁ ଭୁଁ କରିବାକୁ ପଡ଼ିବ। ପିଲାଛୁଆଙ୍କୁ ମଧ୍ୟ ଭୁଁ ଭୁଁ କରିବାକୁ ହେବ, ଅର୍ଥାତ୍ ଜ୍ଞାନ ଶୁଣାଇବାକୁ ହେବ। ନିଜର ସମସାଥୀମାନଙ୍କର ମଧ୍ୟ କଲ୍ୟାଣ କରିବାକୁ ହେବ। ସେମାନଙ୍କୁ ମଧ୍ୟ କୁହ, ବାବାଙ୍କୁ ମନେ ପକାଅ। ଏବେ ତ ଲଢ଼ାଇ ଅର୍ଥାତ୍ ଯୁଦ୍ଧ ସମ୍ମୁଖରେ ଉପସ୍ଥିତ। ବାବା ମଧ୍ୟ ଆସିଯାଇଛନ୍ତି। ମନୁଷ୍ୟ ଡାକୁଛନ୍ତି, ହେ ପତି ପାବନ ଆସ। ବର୍ତ୍ତମାନ ପତିତ ଦୁନିଆର ବିନାଶ ହେବାର ଅଛି, ତେବେ ତୁମେ ପୁଣି ପତିତ କାହିଁକି ହେଉଛ? ଯଦି କେହି ମାତା ଜ୍ଞାନ ମାର୍ଗରେ ଚାଲୁଛନ୍ତି, ତେବେ ତାଙ୍କର କର୍ତ୍ତବ୍ୟ ହେଲା ନିଜର ସମସାଥୀମାନଙ୍କର ଅର୍ଥାତ୍ ମାତାମାନଙ୍କର କଲ୍ୟାଣ କରିବା। ଏବେ ତୁମେ ବାବାଙ୍କଠାରୁ 21 ଜନ୍ମ ପାଇଁ ସାରା ରାଜ୍ୟ ନେଉଛ। ତୁମକୁ କେହି ହାତ ଲଗାଇ ପାରିବେ ନାହିଁ। ତୁମେ ସାରା ବିଶ୍ୱର ମାଲିକ ହେଉଛ। ଦେଖ କେତେ ପାର୍ଥକ୍ୟ ରହିଛି। ଏଭଳି ସମ୍ପତ୍ତି ଦେଲା ବାଲାଙ୍କୁ କେତେ ମନେ ପକାଇବା ଦରକାର। ଏଠାରେ ତ ବହୁତ ଅଛନ୍ତି ଯେଉଁମାନେ କି ସାରା ଦିନ ଭିତରେ ଶିବ ବାବାଙ୍କୁ ଥରେ ହେଲେ ମନେ ହିଁ ପକାଉ ନାହାନ୍ତି। ସାରାଦିନ ଘରର କର୍ମଧନ୍ଦାର ଝଞ୍ଝଟ ଭିତରେ ହିଁ ରହୁଛନ୍ତି। ନହେଲେ ସକାଳୁ ଉଠି ବାବାଙ୍କୁ ବହୁତ ସ୍ନେହରେ ୟାଦ କରିବା ଉଚିତ। ବାବା, ଆପଣଙ୍କ ସହିତ ମୁଁ ପ୍ରତିଜ୍ଞା କରୁଛି ଯେ ମୁଁ ଆପଣଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବି। ବାବା, ଆପଣ କେତେ ମିଠା ଅଟନ୍ତି। ଆପଣଙ୍କ ସ୍ମୃତିରେ ମୋର ବିକର୍ମ ବିନାଶ ହେବ। ଭିତରେ ଭିତରେ ନିଜ ସହିତ କଥାବାର୍ତ୍ତା ହେବାକୁ ବିଚାର ସାଗର ମନ୍ଥନ କରିବା କୁହାଯାଏ। ବାବା, ଆପଣଙ୍କଠାରୁ ମୁଁ ପୁରା ସମ୍ପତ୍ତି ନିଶ୍ଚିତ ନେବି। ଏବେ ମୋତେ ତମ ପ୍ରଧାନରୁ ସତୁପ୍ରଧାନ ନିଶ୍ଚିତ ହେବାକୁ ପଡ଼ିବ, ତେବେ ଯାଇ ସତ୍ୟଯୁଗୀ ରାଜ୍ୟ ପାଇବି। ବାବା, ଆପଣଙ୍କୁ ମୁଁ ନିରନ୍ତର ମନେ ପକାଇବି। 63 ଜନ୍ମରେ ମୁଁ କେତେ ପାପକର୍ମ କରିଆସିଛି, ମୋ ମୁଣ୍ଡ ଉପରେ କେତେ ପାପର ବୋଝ ରହିଛି, ସେଥିପାଇଁ ବାବା ମୁଁ ଆପଣଙ୍କୁ ବହୁତ ମନେ ପକାଉଛି। ବାବା, ମୁଁ ରୋଷେଇ କଲାବେଳେ ବୁଲିଲା ବେଳେ ଆପଣଙ୍କ ସ୍ମୃତିରେ ରହିବି। ଏହିଭଳି କଥାବାର୍ତ୍ତା କରି ପ୍ରତିଜ୍ଞା କରିବା ଦ୍ୱାରା ତୁମର ବିକର୍ମ ବିନାଶ ହୋଇ ଚାଲିବ। ବାବା, ମୁଁ ଆପଣଙ୍କ ସ୍ମୃତିରେ ହିଁ ଭୋଜନ ପ୍ରସ୍ତୁତ କରିବି। ମୋତେ ସତୁପ୍ରଧାନ ନିଶ୍ଚିତ ହେବାର ଅଛି। ଜଣାନାହିଁ କାଲି ଯଦି ଶରୀର ତ୍ୟାଗ କରିଦେବି, ତେବେ ମୁଁ ସତୁପ୍ରଧାନ ହୋଇପାରିବି କି ନାହିଁ। ମୃତ୍ୟୁର ଡର ରହିଛି ନା? ବାବା, ମୁଁ ବଞ୍ଚିଥିବା ଭିତରେ ଆପଣଙ୍କଠାରୁ ସମ୍ପତ୍ତି ନିଶ୍ଚିତ ନେବି। ପୁଣି ଦେଖିବା ମଧ୍ୟ ଆବଶ୍ୟକ ଯେ ଆଜି ସାରା ଦିନ ଭିତରେ ମୁଁ କେତେ ସମୟ ବାବାଙ୍କୁ ମନେ ପକାଇଛି। ଯେକୌଣସି ପରିସ୍ଥିତିରେ ସ୍ମୃତିର ଯାତ୍ରାରେ ନିଶ୍ଚିତ ରହିବାକୁ ହେବ। ଗୃହସ୍ଥ ବ୍ୟବହାରରେ ମଧ୍ୟ ରହିବାକୁ ହେବ। ନିୟମ ପୂର୍ବକ ଚଳିବାକୁ ପଡ଼ିବ। ଏହିଭଳି ତୀବ୍ର ଗତିରେ ଯଦି ପୁରୁଷାର୍ଥରେ ଲାଗିଯିବ, ତେବେ ସ୍ମୃତି ବି ରହିବ ଏବଂ ଆୟୁଷ ମଧ୍ୟ ବଢ଼ିବ। ଭବିଷ୍ୟତରେ ତୁମର ଆୟୁଷ ବଢ଼ିବ। ଯଦି ବାବାଙ୍କୁ ମନେ ନ ପକାଇବ, ତେବେ ତୁମର ପଦ ମଧ୍ୟ କମ୍ ହୋଇଯିବ। ପୁରୁଷାର୍ଥ କରି ବାବାଙ୍କଠାରୁ ସମ୍ପତ୍ତି ତ ନେବାକୁ ହେବ ନା, ଏବଂ ସଦର୍ଶନ ଚକ୍ରଧାରୀ ମଧ୍ୟ ହେବାକୁ ପଡ଼ିବ। ଯେପରି ହିନ୍ଦୁମାନଙ୍କୁ ଖ୍ରୀଷ୍ଟିଆନ କରିବା ପାଇଁ ନନ୍ସ ଅର୍ଥାତ୍ ଖ୍ରୀଷ୍ଟିଆନ ଧର୍ମ ପ୍ରଚାରିକାମାନେ ବହୁତ ବୁଲୁଛନ୍ତି, ଘରମାନଙ୍କୁ ଦୋକାନମାନଙ୍କୁ ଯାଉଛନ୍ତି, ସମସ୍ତଙ୍କୁ କହୁଛନ୍ତି ବାଇବେଲ ନିଅ, ଅମୁକ ନିଅ, ଆମ ଖ୍ରୀଷ୍ଟିଆନ ଧର୍ମରେ ବହୁତ ସୁଖ ଅଛି। ସେମାନଙ୍କର ମଧ୍ୟ ମିଶନ ଅର୍ଥାତ୍ ପ୍ରଚାରକ ମଣ୍ଡଳୀ ରହିଛି। ବୌଦ୍ଧିମାନଙ୍କର ମଧ୍ୟ ମିଶନ ରହିଛି। ହିନ୍ଦୁମାନେ ଏକଥା ବୁଝିପାରୁନାହାନ୍ତି ଯେ ଏମାନେ କ'ଣ କରୁଛନ୍ତି। ଆମେ ହିନ୍ଦୁ ଧର୍ମବାଲାଙ୍କୁ ଖ୍ରୀଷ୍ଟିଆନ କରିଚାଲିଛନ୍ତି। ତୁମେମାନେ ପ୍ରଦର୍ଶନୀରେ କେତେ ବୁଝାଉଛ, ଯଦିଓ ମତାମତ ମଧ୍ୟ ଲେଖିକରି ଦେଉଛନ୍ତି, କିନ୍ତୁ ଘରକୁ ଯିବା ପରେ ସବୁ ଭୁଲି ଯାଉଛନ୍ତି। ସେଥିପାଇଁ ଗାୟନ ରହିଛି, ମାଙ୍କଳ ଗଳାରେ ରତ୍ନମାଳ ପକାଇଲେ ସିଏ ପଥର ମନେ କରି ଫୋପାଡ଼ି ଦେବ। ତେବେ ଏମାନେ ମଧ୍ୟ ଅବିନାଶୀ ଜ୍ଞାନରତ୍ନକୁ ପଥର ମନେ କରି ଫୋପାଡ଼ି ଦେଉଛନ୍ତି। ଏମାନେ ତ କିଛି ବୁଝିପାରୁନାହାନ୍ତି। ହଁ, ଯେଉଁମାନେ ଏହି ଧର୍ମର ଅର୍ଥାତ୍ ଦେବୀ ଦେବତା ଧର୍ମର ହୋଇଥିବେ, ସେହିମାନଙ୍କୁ ହିଁ ଅନୁଭବ ହେବ। କଥା ତ ବହୁତ ସହଜ। ବାବା ସ୍ୱର୍ଗର ରଚୟିତା ଅଟନ୍ତି। ବାବା କଳ୍ପରେ ଥରେ ମାତ୍ର ହିଁ ଭାରତକୁ ଆସିଥାନ୍ତି। ବାବା କହୁଛନ୍ତି, ତୁମେମାନେ ମୋତେ ଅର୍ଥାତ୍ ପତିତ ପାବନ ବାବାଙ୍କୁ ଡାକି ଆସିଛ। ଏବେ ମୁଁ ଆସିଛି ତୁମକୁ ସ୍ୱର୍ଗର ମାଲିକ କରିବା ପାଇଁ। ତୁମେମାନେ ମଧ୍ୟ କହୁଛ ଯେ ଆମେ ଏହି ଭ୍ରଷ୍ଟାଚାରୀ ସୃଷ୍ଟିକୁ ଶ୍ରେଷ୍ଠାଚାରୀ ନିଶ୍ଚିତ କରିବୁ। ଏବେ ତ ସମସ୍ତେ ନର୍କବାସୀ ଅଟନ୍ତି। ତୁମେ ଏବେ ଶିବ ବାବାଙ୍କର ଶ୍ରୀମତରେ ଚାଲୁଛ। ଶିବ ଭଗବାନ ଉବାଜ, ମୁଁ ତୁମକୁ ସ୍ୱର୍ଗର ମାଲିକ ରାଜାମାନଙ୍କର ରାଜା କରୁଛି। ଗୀତାରେ ବହୁତ ଭଲ ଭଲ କଥା ଲେଖା ହୋଇଛି। କହୁଛନ୍ତି ମୁଁ ଏହି ସାଧୁମାନଙ୍କର ମଧ୍ୟ ଉଦ୍ଧାର କରିବା ପାଇଁ ଆସୁଛି, ତେଣୁ ଏହା ସେମାନଙ୍କୁ ମଧ୍ୟ ଶୁଣାଇବା ଆବଶ୍ୟକ। ଡାକୁଛନ୍ତି ମଧ୍ୟ ପତିତ ପାବନ ସୀତାମାନଙ୍କର ରାମ। ଏବେ ଏହାର ଅର୍ଥ ମଧ୍ୟ ଜାଣିନାହାନ୍ତି। ସମସ୍ତେ ହେଲେ ଭକ୍ତିନୀ ଅଥବା ସୀତାମାନେ। ସେମାନେ ଡାକୁଛନ୍ତି ହେ ରାମ, ଏଠାକୁ ଆସି ସୀତାମାନଙ୍କୁ ଉଦ୍ଧାର କର। ପୁଣି କହୁଛନ୍ତି ରଘୁପତି ରାଘବ ରାଜା ରାମ। ବାସ୍ତବରେ ରାଜା ରାମଙ୍କର କଥା ନୁହେଁ, ମୁଖ୍ୟ ଭୁଲ ହେଉଛି ଶିବଙ୍କ ପରିବର୍ତ୍ତେ ଶ୍ରୀକୃଷ୍ଣଙ୍କର ନାମ ଲେଖିଦେଇଛନ୍ତି। ପଚାରିବା ଉଚିତ ଯେ କୃଷ୍ଣ ବା ରାମଙ୍କୁ କଳା କାହିଁକି ଦେଖାଯାଇଛି। ସତ୍ୟଯୁଗ ଏବଂ ତ୍ରେତାରେ ସୁନ୍ଦର ଅଥବା ପବିତ୍ର ହିଁ ଥାନ୍ତି, ତାପରେ ପୁଣି ଶ୍ୟାମ ବା ପତିତ ହୋଇଥାନ୍ତି। ପ୍ରଥମେ ହେଲା ଗୋଲ୍ଡେନ୍ ଏଜ୍ ବା ସତ୍ୟଯୁଗ, ତାପରେ ସିଲଭର ଏଜ୍, କପର, ଆଇରନ୍ ଏଜ୍, ତ୍ରେତା, ଦ୍ୱାପର କଳି, ବର୍ତ୍ତମାନ ହେଲା କଳିଯୁଗ। ଯେତେବେଳେ ସତ୍ୟଯୁଗ ଥିଲା ସେତେବେଳେ ଭାରତର କେତେ ସମ୍ମାନ ଥିଲା, ତେଣୁ ବହୁତ କୌଶଳ ପୂର୍ବକ ବୁଝାଇବା ଉଚିତ। ସେମାନେ ଏତେ ସହଜରେ ତାଙ୍କର ଜିଦ୍ରୁ ଓହରି ପାରିବେ ନାହିଁ। ବୃକ୍ଷର ଆୟୁଷ ଯେତେବେଳେ ଅଧିକ ହୋଇଯାଏ ତେବେ ବୃକ୍ଷ ଜୀର୍ଣ୍ଣଶୀର୍ଣ୍ଣ ହୋଇଯାଏ। ଆୟୁଷ ତ ଏହି ଦୁନିଆରେ ମଧ୍ୟ ଅଛି ନା, ନୂଆ ଦୁନିଆ ଏବଂ ପୁରୁଣା ଦୁନିଆ। ପୁରୁଣା ଅର୍ଥାତ୍ କଳିଯୁଗ ତମୋ ପ୍ରଧାନ ଦୁନିଆ, ଏଥିରେ କେହି ଜଣେ ହେଲେ ବି ସ୍ୱତଃପ୍ରଧାନ ରହିପାରିବେ ନାହିଁ। ଏବେ ତମୋ ପ୍ରଧାନ ତାର ବିନାଶ ହେବାର ଅଛି, ତେବେ ନୂଆ ଦୁନିଆ କିଏ ସ୍ଥାପନ କରିବେ? ସେହି ପିତା। ଏମିତି ନୁହେଁ ଯେ ପ୍ରଳୟ ହୋଇଯିବ। ବାବାଙ୍କୁ ସେତେବେଳେ ଡାକିଥାନ୍ତି ଯେତେବେଳେ ପତିତ ହୋଇଯାଆନ୍ତି, ତେଣୁ କହିଥାନ୍ତି ଆସି ପବିତ୍ର କର। ତେବେ ତ ନିଶ୍ଚୟ ଆସିବେ ପୁରୁଣା ଦୁନିଆରେ, ଯେହେତୁ ପତିତ ପାବନ ବୋଲି କହୁଛନ୍ତି, ତେଣୁ ନିଶ୍ଚିତ ଅନ୍ତିମ ସମୟରେ ହିଁ ଆସିବେ। ସିଏ ନିଜେ କହୁଛନ୍ତି ମୁଁ କଳ୍ପ କଳ୍ପ ଧରି କଳ୍ପର ସଙ୍ଗମ ଯୁଗରେ ହିଁ ଆସୁଛି ପାବନ ଦୁନିଆ ତିଆରି କରିବା ପାଇଁ। ଏବେ ହେଲା ସଙ୍ଗମ ଯୁଗ। ଏବେ ବାବା ସମସ୍ତଙ୍କୁ ସଦ୍ଗତିକୁ ନେଇଯାଉଛନ୍ତି, ତେଣୁ ଏଭଳି ବାବାଙ୍କ ଶ୍ରୀମତରେ ଚାଲିବା ଉଚିତ ନା? ନିଜର ଅବସ୍ଥାକୁ ମଜବୁତ କରିବାକୁ ହେବ। ଅମୃତ ବେଳାରୁ ଉଠି ବାବାଙ୍କୁ ୟାଦ କରିବାକୁ ହେବ, ନିଜକୁ ଆତ୍ମା ମନେ କରିବାକୁ ହେବ। ଏସବୁ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ ଅଟେ। ବାବା କହୁଛନ୍ତି ହେ ପିଲାମାନେ, ମୁଁ ତୁମକୁ ଯାହା ଶୁଣାଉଛି ତାହା ଶୁଣ। ମୁକ୍ତି ଜୀବନ୍ମୁକ୍ତି ପାଇବା ପାଇଁ ଆଉ କାହାରି କଥା ଶୁଣ ନାହିଁ। ପରମଧାମରୁ ବାବା ଆସିଛନ୍ତି ପାବନ କରିବା ପାଇଁ। ତେବେ ତୁମେ ପୁରୁଣା ଶାସ୍ତ୍ର ପୁରାଣକୁ କାହିଁକି ମନେ ପକାଉଛ? ଭକ୍ତି ଏଇଥିପାଇଁ କରିଥାନ୍ତି ଯେ ଭଗବାନ ମିଳିବେ, ତେବେ ସିଏ ତ ସମସ୍ତଙ୍କର ସଦ୍ଗତି ଦାତା ବାବା ଅଟନ୍ତି ନା। ବାବାଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କେହି ଦେଇପାରିବେ ନାହିଁ। ଏହି ଲକ୍ଷ୍ମୀନାରାୟଣଙ୍କୁ ମଧ୍ୟ ଏହି ରାଜ୍ୟ କିପରି ମିଳିଲା? ଆତ୍ମା ପାଇଁ କହୁଛନ୍ତି ତାହା ବିନ୍ଦୁ ଅଟେ, ଭ୍ରିକୁଟି ମଝିରେ ବିଚିତ୍ର ତାରକା ଚମକୁଛି। ବାବା ବୁଝାଉଛନ୍ତି ତୁମେମାନେ ମୋତେ କହୁଛ ପରମ ପିତା ପରମାତ୍ମା, ଲୌକିକ ପିତାଙ୍କୁ କେବେ ପରମାତ୍ମା କୁହାଯିବ କି? ପରମାତ୍ମା ଯିଏକି ପରମଧାମରେ ରହୁଛନ୍ତି ତାଙ୍କୁ କୁହାଯାଉଛି ସୁପ୍ରିମ ସୋଲ ଅଥବା ପରମ ଆତ୍ମା। ସିଏ ତୁମର ପିତା ଅଟନ୍ତି, ସିଏ ଆସି ୟାଙ୍କ ଅର୍ଥାତ୍ ବ୍ରହ୍ମାଙ୍କ ଶରୀରରେ ପ୍ରବେଶ କରୁଛନ୍ତି, ଗୁରୁ ଶିଷ୍ୟଙ୍କ ପାଖରେ ବସିବେ ନା? ଏହିସବୁ କଥା କୌଣସି ଶାସ୍ତ୍ରରେ ନାହିଁ। ଏବେ ତୁମେ ଜାଣିଛ ସିଏ ଆମର ପିତା ଅଟନ୍ତି। 5000 ବର୍ଷ ପୂର୍ବରୁ ମଧ୍ୟ ବାବା ଆସି ଯୋଗ ଶିଖାଇଥିଲେ ଯେ ମୋତେ ମନେ ପକାଅ ଏବଂ ବିଷ୍ଣୁପୁରୀକୁ ମନେ ପକାଅ, ତେଣୁ ନିଶ୍ଚିତ ସଙ୍ଗମ ଯୁଗରେ ହିଁ କହିବେ। ସତ୍ୟଯୁଗରେ ଗୋଟିଏ ଧର୍ମ ଥିଲା, ତେବେ ନିଶ୍ଚିତ ପୁନର୍ବାର ଗୋଟିଏ ଧର୍ମ ହିଁ ହେବ ନା? ଏତେ ସବୁ ଧର୍ମ ବିନାଶ ହୋଇଯିବ, ଏହା ସେହି ସମୟ ଅଟେ। ବାବା କହୁଛନ୍ତି ମୋତେ ମନେ ପକାଅ, ତେବେ ମୁଁ ତୁମକୁ ବିଶ୍ୱର ମାଲିକ କରିଦେବି। ବାବାଙ୍କ ସ୍ମୃତିରେ ରହିଲେ ହିଁ ତୁମେ ତମୋ ପ୍ରଧାନରୁ ସ୍ୱତଃପ୍ରଧାନ ହେବ। ବାବା କହୁଛନ୍ତି ଯେଉଁ ପିଲାମାନେ ଭଲ ସେବା କରୁଛନ୍ତି ମୁଁ ତାଙ୍କୁ ସ୍ମରଣ କରୁଛି, କାହିଁକି ନା ସେମାନେ ମୋର ସହଯୋଗୀ ଅଟନ୍ତି, ଅନେକଙ୍କର କଲ୍ୟାଣ କରୁଛନ୍ତି, ତେଣୁ ସେମାନେ ମୋତେ ପ୍ରିୟ ଲାଗୁଛନ୍ତି। ତୁମକୁ ତ ଏକମାତ୍ର ବାବା ହିଁ ପ୍ରିୟ ଲାଗୁଛନ୍ତି, ଯାହାଙ୍କଠାରୁ ସମ୍ପତ୍ତି ମିଳୁଛି। ସେଥିପାଇଁ ତୁମ ସନ୍ତାନମାନଙ୍କୁ ବହୁତ ଭଲ ଭାବରେ ପୁରୁଷାର୍ଥ କରିବାକୁ ପଡ଼ିବ, ୟାଦର ଯାତ୍ରାରେ ରହିବାକୁ ପଡ଼ିବ। ବହୁତ ଏଣୁ ତେଣୁ ବ୍ୟର୍ଥ ବିଚାର ମଧ୍ୟ ଆସିବ, ଭକ୍ତି ମାର୍ଗରେ ନିଜକୁ ଦଣ୍ଡ ମଧ୍ୟ ଦେଇଥାନ୍ତି, ଯେ ମୋତେ ଶିବଙ୍କର ଦର୍ଶନ ମିଳୁ। ଦର୍ଶନ କରିବା ପାଇଁ ବହୁତ ପରିଶ୍ରମ କରିଥାନ୍ତି। ଏଠାରେ ତୁମେ ଜାଣୁଛ ଯେ ବାବାଙ୍କ ସ୍ମୃତିରେ ରହିଲେ ପାପ କଟିଯିବ ଏବଂ 21 ଜନ୍ମ ପାଇଁ ସମ୍ପତ୍ତି ମିଳିବ। ଦର୍ଶନ ହେବା ଦ୍ୱାରା କୌଣସି ପାପ କଟିଯାଏ ନାହିଁ। ବାବା ଯିଏକି ବିଶ୍ୱର ମାଲିକ କରୁଛନ୍ତି ତାଙ୍କୁ ତ ବହୁତ ସ୍ନେହରେ ମନେ ପକାଇବା ଉଚିତ। ଏବେ ତୁମର ବୁଦ୍ଧିରେ ରହିଛି ଯେ ଆମେ କ'ଣ ହେଉଛୁ। ପରବର୍ତ୍ତୀ ଜନ୍ମରେ ମୁଁ ଏଇଆ ହେବି। ଏହା ସତ୍ୟଯୁଗର ରାଜକୁମାର କୁମାରୀ ହେବା କଲେଜ ଅଟେ। ବାବା ଆସି ଧର୍ମର ସ୍ଥାପନା ସହ ଦେବୀ ରାଜଧାନୀ ମଧ୍ୟ ସ୍ଥାପନ କରୁଛନ୍ତି। ଆଚ୍ଛା, ମିଠା ମିଠା ଶିକିଲଧ୍ୟ ସନ୍ତାନମାନଙ୍କ ପ୍ରତି ମାତା ପିତା ବାପା ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ମଧ୍ୟ ନମସ୍ତେ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, ମୁକ୍ତି ଜୀବନ ମୁକ୍ତି ପ୍ରଥମ ନମ୍ବର ହେଲା। ମୁକ୍ତି ଜୀବନ ମୁକ୍ତି ପାଇବା ପାଇଁ ବାବା ଯେଉଁ ଜ୍ଞାନର କଥା ଶୁଣାଉଛନ୍ତି ତାହାକୁ ହିଁ ଶୁଣିବାର ଅଛି ଏବଂ ଧାରଣ କରିବାର ଅଛି। ବାକି ଆଉ ସବୁ ଭୁଲିଯିବାର ଅଛି। ନିଜର ଏବଂ ନିଜର ଲୌକିକ ପରିବାର କଲ୍ୟାଣ କରିବାର ଅଛି। ଦ୍ୱିତୀୟ ନମ୍ବର, ବ୍ୟର୍ଥ ଚିନ୍ତନକୁ ସମାପ୍ତ କରିବା ପାଇଁ ସକାଳୁ ସକାଳୁ ଉଠି ବିଚାର ସାଗର ମନ୍ଥନ କରିବାର ଅଛି। ବାବାଙ୍କ ସ୍ମୃତିର ଯାତ୍ରାରେ ସଦା ତତ୍ପର ହେବାର ଅଛି। ବରଦାନ ହେଲା, ଜ୍ଞାନ ଯୋଗର ଶକ୍ତିଶାଳୀ କିରଣ ଦ୍ୱାରା ପୁରୁଣା ସଂସ୍କାର ରୂପକ କୀଟାଣୁଗୁଡ଼ିକୁ ଭସ୍ମ କରୁଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ। ଜ୍ଞାନ ଯୋଗର ଶକ୍ତିଶାଳୀ କିରଣ ଦ୍ୱାରା ପୁରୁଣା ସଂସ୍କାର ରୂପକ କୀଟାଣୁଗୁଡ଼ିକୁ ଭସ୍ମ କରୁଥିବା ମାଷ୍ଟର ଜ୍ଞାନ ସୂର୍ଯ୍ୟ ଭବ। କିପରି ବି ବାତାବରଣକୁ ପରିବର୍ତ୍ତନ କରିବା ପାଇଁ ଅଥବା ପୁରୁଣା ସଂସ୍କାର ରୂପକ କୀଟାଣୁଗୁଡ଼ିକୁ ଭସ୍ମ କରିବା ପାଇଁ ଏହି ସ୍ମୃତି ରହୁ ଯେ ମୁଁ ମାଷ୍ଟର ଜ୍ଞାନ ସୂର୍ଯ୍ୟ ଅଟେ। ତେବେ ସୂର୍ଯ୍ୟର କର୍ତ୍ତବ୍ୟ ହେଲା ଆଲୋକ ପ୍ରଦାନ କରିବା ସହିତ ଅଳିଆ ଆବର୍ଜନାକୁ ମଧ୍ୟ ନଷ୍ଟ କରିବା। ତେଣୁ ଜ୍ଞାନ ଯୋଗର ଶକ୍ତି ବା ଶ୍ରେଷ୍ଠ ଚାଲିଚଳନ ଦ୍ୱାରା ଏହି କର୍ତ୍ତବ୍ୟ କରୁଥାଏ। ଯଦି ଶକ୍ତି କମ୍ ଥିବ ତେବେ ଜ୍ଞାନ କେବଳ ଆଲୋକ ପ୍ରଦାନ କରିବ କିନ୍ତୁ ପୁରୁଣା ସଂସ୍କାର ରୂପକ କୀଟାଣୁଗୁଡ଼ିକ ନଷ୍ଟ ହେବେ ନାହିଁ। ସେଥିପାଇଁ ପ୍ରଥମେ ଯୋଗ ତପସ୍ୟା ଦ୍ୱାରା ନିଜେ ଶକ୍ତିଶାଳୀ ହୁଅ। ସ୍ଲୋଗାନ ହେଲା, ଶୁଭ ଭାବନା ଶୁଭକାମନାର ଶ୍ରେଷ୍ଠ ସଂକଳ୍ପ ହିଁ ଜମାର ଖାତାକୁ ବଢ଼ାଇଥାଏ। ଅବ୍ୟକ୍ତ ଇଶାରା, ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ଏବେ ନିଜର ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ବର୍ତ୍ତମାନ ସମୟରେ ତୁମେ ପିଲାମାନେ ନିଜର ଦୟାଶୀଳ ଏବଂ ଦାତା ସ୍ୱରୂପକୁ ପ୍ରତ୍ୟକ୍ଷ କର। ତୁମମାନଙ୍କର ସବୁ ପ୍ରକାରର ଭଣ୍ଡାରଗୁଡ଼ିକ ନିରନ୍ତର ଖୋଲା ରହିବା ଦରକାର। ନିଜର ଅନାଦି ଆଦି ଦାତା ପଣିଆର ସଂସ୍କାରକୁ ଜୀବନରେ ସଦାସର୍ବଦା ଜାଗ୍ରତ ରଖି ପରମାତ୍ମା ସନ୍ଦେଶ ବାହକ ହୋଇ ସାରା ବିଶ୍ୱରେ ବାବାଙ୍କର ପ୍ରତ୍ୟକ୍ଷତାର ସନ୍ଦେଶର ପ୍ରଚାର ପ୍ରସାର କର। ବେହଦର ଦାତା ହୋଇ ବିଶ୍ୱରୂପକ ଗୋଲକ ଉପରେ ଛିଡ଼ା ହୋଇ ବେହଦ ବିଶ୍ୱର ସେବା ପ୍ରତି ପ୍ରକମ୍ପନ ବିଚ୍ଛୁରିତ କର। ମହାନ ଦାତା ହୁଅ। ଆଚ୍ଛା, ଓମ୍ ଶାନ୍ତି।